ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ବସିଥିବାରୁ ଆମେ ବିଶେଷ ଧନ୍ୟବାଦୀ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ। ତୁମେ ଆମମାନଙ୍କର ସତ୍ୟ ଓ ଜୀବିତ ଈଶ୍ୱର, ତୁମେ ଆମମାନଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ତୁମେ ଆମମାନଙ୍କର ପ୍ରେମିକ ଈଶ୍ୱର। ତୁମର ପ୍ରେମ ଦୟା ଅନୁଗ୍ରହ ହେତୁ ଆଜି ଆମମାନେ ଏହି ସୁଯୋଗର ଅଧିକାରୀ ହୋଇପାରିଛୁ। ପ୍ରଭୁ ଏହି ସମୟରେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ତୁମେ କଥା କୁହ, ସେମାନଙ୍କୁ ଆଶୀର୍ବାଦ କର, ଯାହାର ଯାହା ଅଭାବ ରହିଛି, ସମସ୍ୟା ରହିଛି, ସେ ସମସ୍ତ ଦୂର କରି ପ୍ରତ୍ୟେକଙ୍କୁ ତୁମରି ସ୍ୱର୍ଗୀୟ ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କର। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କରିଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଯେତିକି ସମୟ ଧରି ତୁମର ବାକ୍ୟ ଆଲୋଚନା କରିବୁ, ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟ ପାଞ୍ଚ ପର୍ବର ସାତ ପଦରୁ ଆରମ୍ଭ କରି ଚଉଦ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଆଲୋଚନା କରି ଦେଖିଥିଲୁ ଜୋହନୁ ତାହାଙ୍କର ଦର୍ଶନ ମଧ୍ୟରେ ଦେଖିବାକୁ ପାରୁଛନ୍ତି ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ, ଆଉ ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। କିନ୍ତୁ ସେହି ପୁସ୍ତକଟିକୁ ଫିଟାଇବା ନିମନ୍ତେ କେହି ସମର୍ଥ ହେଲେ ନାହିଁ, କି ତାହା ପ୍ରତି ଦୃଷ୍ଟି କରିବାକୁ କେହି ଯୋଗ୍ୟ ବିବେଚିତ ନ ହେବାରୁ ଜୋହନ ଅତିଶୟ ରୋଦନ କଲେ। କିନ୍ତୁ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ରୋଦନ କର ନାହିଁ, ଦେଖ ଯେ ଜିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। ଏହାପରେ ଜୋହନ ଦେଖିବାକୁ ପାରିଲେ ଯେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି। ସେ ହତ ହେଲାପରି ଦେଖାଯାଉଥିଲେ। ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ, ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା। ତେବେ ଗତ ପାଠରେ ଆମେ ଆଲୋଚନା କରି ଦେଖିଥିଲୁ ଯେ ସେହି ସିଂହ ଓ ମେଷ ଶାବକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶାନ୍ତି, ଯିଏକି ତାହାଙ୍କର ପ୍ରଥମ ଆଗମନରେ ଈଶ୍ୱରଙ୍କର ମେଷ ଶାବକ ହୋଇ ଜଗତର ଉଦ୍ଧାର ନିମନ୍ତେ ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ। ମାତ୍ର ସେ ତାହାଙ୍କର ଦ୍ୱିତୀୟ ଆଗମନରେ ସିଂହ ସଦୃଶ ସାର୍ବଭୌମ ଶାସକ ରୂପେ ବିଜୟର ସହିତ ଆଗମନ କରି ପୃଥିବୀରେ ତାହାଙ୍କର ରାଜ୍ୟ ସ୍ଥାପନ କରିବା ନିମନ୍ତେ ଯାଉଅଛନ୍ତି, ଓ ସେ ଧାର୍ମିକତାର ସହିତ ରାଜତ୍ୱ କରିବେ, ଓ ତାହାଙ୍କର ରାଜତ୍ୱ ଶେଷ ହେବ ନାହିଁ। ଏଠାରେ ବର୍ତ୍ତମାନ ଆମର ଆଲୋଚନାର ପ୍ରସଙ୍ଗ ହେଉଛି, ଜୋହନ ସେହି ମେଷ ଶାବକଙ୍କୁ ତାହାଙ୍କ ଦର୍ଶନରେ କ'ଣ କରିବାର ଲକ୍ଷ୍ୟ କରିବାକୁ ପାରୁଛନ୍ତି। ପ୍ରକାଶିତ ବାକ୍ୟ ପାଞ୍ଚ ପର୍ବର ସାତ ପଦରେ ଏହିପରି ଲେଖା ଅଛି, ସେ ଆସି ସିଂହାସନ ପବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। ପ୍ରଭୁ ଯୀଶୁ ମହାକ୍ଲେଶର ସମୟ ମଧ୍ୟ ଦେଇ ସିଂହାସନ ଆଡ଼କୁ ଅଗ୍ରସର ହୁଅନ୍ତି। ସେ ଧାର୍ମିକତାରେ ରାଜତ୍ୱ କରିବା ପୂର୍ବରୁ ଧାର୍ମିକତାରେ ପୃଥିବୀର ବିଚାର କରନ୍ତି। ସେ ଆଉ ମଣ୍ଡଳୀର ନିବେଦନକାରୀ ନୁହନ୍ତି, କାରଣ ମଣ୍ଡଳୀ ବର୍ତ୍ତମାନ ତାହାଙ୍କ ସହିତ ରହିଅଛି ଆଉ ସେ ବିଚାରକର୍ତ୍ତା ଭାବେ କାର୍ଯ୍ୟ କରିବାକୁ ଆରମ୍ଭ କରୁଅଛନ୍ତି। ଏଠାରେ ତାହାଙ୍କର ଏହିପରି ଅଗ୍ରସର ହେବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପାଞ୍ଚ ପର୍ବର ଆଠ ପଦରେ ଏହିପରି ଲେଖା ଅଛି, ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇ ପଡ଼ିଲେ। ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନା ରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ଲେଖା ଅଛି, ସେ ପୁସ୍ତକ ନିଅନ୍ତେ। ଏହାର ଅର୍ଥ ହେଉଛି କାର୍ଯ୍ୟଟି ସମ୍ପନ୍ନ ହୋଇଅଛି, ଅର୍ଥାତ୍ ସେ ପୁସ୍ତକଟି ନେଇସାରିଛନ୍ତି। ଏହା ହେଉଛି ସମସ୍ତ ସୃଷ୍ଟିର ମଧ୍ୟରେ ସବୁଠାରୁ ମହାନ ଅଗ୍ରସରତାର ବିଷୟ, ଆଉ ପ୍ରଭୁ ଯୀଶୁ ବର୍ତ୍ତମାନ ତାହା ହାତକୁ ନିଅନ୍ତି। ଲକ୍ଷ୍ୟ କରନ୍ତୁ, ସେହି ଚାରି ଜୀବିତ ପ୍ରାଣୀମାନଙ୍କ ଦ୍ୱାରା ଓ ଚବିଶ ପ୍ରାଚୀନଙ୍କ ଦ୍ୱାରା ମେଷଶାବକଙ୍କର ଉପାସନା ଆଉ ବୀଣା ପ୍ରଶଂସାର ବିଷୟକୁ ପ୍ରକାଶ କରେ। ପ୍ରାଚୀନମାନେ ବୀଣା ବଜାନ୍ତି ନାହିଁ, ସେମାନେ କେବଳ ଈଶ୍ୱରଙ୍କ ପ୍ରତି ଏକ ପ୍ରଶଂସାର ବିଷୟ। ଚବିଶ ପ୍ରାଚୀନ ଯାଜକମାନଙ୍କ ପରି କାର୍ଯ୍ୟ କରନ୍ତି। ସ୍ୱର୍ଗରେ ମଣ୍ଡଳୀ କେବଳ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକ ଯାଜକ ସମ୍ପ୍ରଦାୟ ଅଟେ। ଲେଖା ଅଛି, ସେମାନଙ୍କ ପ୍ରତ୍ୟେକର ହସ୍ତରେ ସାଧୁମାନଙ୍କ ପ୍ରାର୍ଥନା ରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ଏହି ସମସ୍ତ ସାଧୁମାନଙ୍କର ପ୍ରାର୍ଥନା ପରି ଜଣାଯାଏ। ପ୍ରକୃତରେ ପ୍ରାଚୀନମାନେ ମଣ୍ଡଳୀକୁ ଉପସ୍ଥାପିତ କରନ୍ତି, ଯାହାକି ଖ୍ରୀଷ୍ଟଙ୍କ ଶରୀର, ଆଉ ସେମାନେ ଯାଜକ ସମ୍ପ୍ରଦାୟ ଅଟନ୍ତି। ପାଞ୍ଚ ପର୍ବର ନଅ ଓ ଦଶ ପଦରେ ଏହିପରି ଲେଖା ଅଛି, ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ ଜୟ କରିଅଛ, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ଲେଖା ଅଛି, ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ। ଏମାନେ ହେଉଛନ୍ତି ଉଭୟ ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ, ଯେଉଁମାନେ କି ଗୋଟିଏ ନୂତନ ଗୀତ ଗାନ କରନ୍ତି। ସ୍ୱର୍ଗୀୟ ଦୂତସ୍ତରର ପ୍ରାଣୀ ମଣ୍ଡଳୀ ସହିତ ପ୍ରଶଂସା କରିବାରେ ଯୋଗଦାନ କରନ୍ତି। ଏହି ଗୀତଗାନ ଅହରହ ପ୍ରଶଂସା କରିବାର ବିଷୟକୁ ଦର୍ଶାଏ। ପ୍ରଶଂସା ପୁସ୍ତକ ସହିତ ମେଷଶାବକଙ୍କ ଆଡ଼କୁ ଦର୍ଶାଇଅଛି। ସେ ବର୍ତ୍ତମାନ ସମସ୍ତ ଯୁଗର ଓ ଜାତିର ମନୁଷ୍ୟମାନଙ୍କ ଉଦ୍ଧାରକର୍ତ୍ତା ଭାବେ ପ୍ରଶଂସିତ। ଏଠାରେ ଏହି ନୂତନ ଗୀତ ହେଉଛି ଉଦ୍ଧାରର ଗୀତ, ପୁରାତନ ଗୀତ ହେଉଛି ସୃଷ୍ଟିର ଗୀତ। ଆୟୁବ ପୁସ୍ତକରେ କୁହାଯାଇଅଛି ଯେ ଈଶ୍ୱରଙ୍କ ସନ୍ତାନଗଣ ଗୀତଗାନ କଲେ। ସେମାନେ ଗୀତଗାନ କରୁଥିଲେ କାରଣ ଈଶ୍ୱର ସୃଷ୍ଟିକର୍ତ୍ତା ଥିଲେ। ସେମାନେ ପ୍ରକୃତରେ ଈଶ୍ୱରଙ୍କ ପ୍ରେମ ବିଷୟରେ କିଛି ଜାଣିନଥିଲେ, କିନ୍ତୁ ବର୍ତ୍ତମାନ ଆମେ ଆମର ଉଦ୍ଧାରକର୍ତ୍ତାଙ୍କ ବିଷୟରେ ଗାନ କରିପାରିବା, ଯେ କି ଆମ୍ଭମାନଙ୍କୁ ପ୍ରେମ କରନ୍ତି ଓ ଯେ କି ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ। ଏଠାରେ କେତେ ଚମତ୍କାର ଛବି ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ। ଲେଖା ଅଛି, ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ। ଏହି ଯୋଗ୍ୟ ଶବ୍ଦଟି ପ୍ରକାଶ କରେ ଯେ ସେ ବର୍ତ୍ତମାନ ପ୍ରଶଂସାର ଓ ଉପାସନାର ସମଗ୍ର ଦିଗ୍ବଳୟକୁ ପରିପୂର୍ଣ୍ଣ କରନ୍ତି। ପ୍ରକୃତରେ ଉପାସନା ହେଉଛି ମୂଲ୍ୟକୁ ଫେରିବା, ଯାହାକି ତାହାଙ୍କର ଅଟେ, ଆଉ ସେ ହେଉଛନ୍ତି କେବଳ ମାତ୍ର ଜଣେ ଯେ କି ପ୍ରଶଂସାର ଯୋଗ୍ୟ। ଲେଖା ଅଛି, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ ଜୟ କରିଅଛ। ସେମାନେ ତାହାଙ୍କର ପାତିତ ରକ୍ତ ନିମନ୍ତେ ସ୍ୱର୍ଗରେ ଗାନ କରନ୍ତି। ଏଠାରେ ସର୍ବନାମ ମଧ୍ୟରେ ଅର୍ଥାତ୍ ଆମ୍ଭେମାନେରୁ ସେମାନେ ମଧ୍ୟରେ ଯେଉଁ ପରିବର୍ତ୍ତନ ଘଟିଅଛି ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ପୃଥିବୀ ଉପରେ ଉଦ୍ଧାରପ୍ରାପ୍ତ ହେବାକୁ ଅଛନ୍ତି ସେମାନଙ୍କ ନିମନ୍ତେ ସେମାନେ ମେଷଶାବକଙ୍କର ପ୍ରଶଂସା କରୁଅଛନ୍ତି। ଲେଖା ଅଛି, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ। ଏହା ମହାକ୍ଲେଶର ସାଧୁମାନଙ୍କୁ ଦର୍ଶାଏ। ମଣ୍ଡଳୀ ପୃଥିବୀରେ ରାଜତ୍ୱ କରିବ ନାହିଁ, ମାତ୍ର ପୃଥିବୀ ଉପରେ ରାଜତ୍ୱ କରିବ। ପାଞ୍ଚ ପର୍ବର ଏଗାର ଓ ବାର ପଦରେ ଏହିପରି ଲେଖା ଅଛି, ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି। ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟିତ ଅୟିତ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି। ଈଶ୍ୱରଙ୍କର ପ୍ରତ୍ୟେକ ସୃଷ୍ଟ ପ୍ରାଣୀ ଏହି ବିଶ୍ୱବ୍ୟାପୀ ଉପାସନାରେ କାର୍ଯ୍ୟରେ ଯୋଗ ଦିଅନ୍ତି, ଉଭୟ ସ୍ୱର୍ଗରେ ଓ ପୃଥିବୀରେ। ପ୍ରକୃତିରେ ପୃଥିବୀର ପ୍ରାଣୀମାନେ ଓ ସମୁଦ୍ରର ମତ୍ସ୍ୟମାନେ ଏହି ପ୍ରଶଂସାରେ ଯୋଗ ଦିଅନ୍ତି। ଜୀବିତ ପ୍ରାଣୀମାନେ ଏହା ସହିତ ସେମାନଙ୍କର ଆମେନ୍ ଯୋଗ କରନ୍ତି, ଆଉ ମଣ୍ଡଳୀ ନୀରବ ଉପାସନା ଓ ପ୍ରଶଂସାରେ ନଇଁଯାଏ। ସ୍ୱର୍ଗର ଏହି ଚମତ୍କାର ଦୃଶ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ସମସ୍ତ ଗୌରବ, ପ୍ରଶଂସା ଓ ଉପାସନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ହିଁ ଦିଆଯାଏ। ଆଜି ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମସ୍ତ ଗୌରବ ଦେଇ ତାହାଙ୍କର ପ୍ରଶଂସା ତଥା ଉପାସନା କରିପାରିନାହାନ୍ତି, ତାହେଲେ ବର୍ତ୍ତମାନଠାରୁ ତାହା କରିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଏଇଠାରେ ଆମେ ପାଞ୍ଚ ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ। ଏହାପରେ ଆମେ ଛଅ ପର୍ବ ମଧ୍ୟକୁ ଯିବା। ଏହି ଛଅ ପର୍ବରେ ଆମେ ଏକ ମହାନ ବିଭାଜନକୁ ଲକ୍ଷ୍ୟ କରୁଅଛୁ, କିନ୍ତୁ କହିବାକୁ ଗଲେ ପ୍ରକାଶିତ ବାକ୍ୟର ଶେଷ ତଥା ତୃତୀୟ ବିଭାଗଟି ଚାରି ପର୍ବରୁ ଆରମ୍ଭ ହୋଇଅଛି, ଯେଉଁଠାରେ ଆମେ ନିଜକୁ ସ୍ୱର୍ଗକୁ ସ୍ଥାନାନ୍ତରିତ ହେବାର ଲକ୍ଷ୍ୟ କରିବାକୁ ପାରୁ। ଯୋହନ ସ୍ୱର୍ଗକୁ ନିଆଯାଇଥିଲେ ଓ ଆମ୍ଭେମାନେ ତାହାଙ୍କ ସହିତ ଗଲୁ ଓ ସ୍ୱର୍ଗରେ ବିଷୟ ସବୁକୁ ଦେଖିବା ନିମନ୍ତେ ଆରମ୍ଭ କଲୁ, କିନ୍ତୁ ସେ ଯାହାହେଉନା କାହିଁକି ମଣ୍ଡଳୀ ନାମରେ କୌଣସି ବିଷୟ ଆମେ ଲକ୍ଷ୍ୟ କରିବାକୁ ପାରିଲୁ ନାହିଁ। କାରଣ ମଣ୍ଡଳୀ ଏକ ନାମକରଣ ଥିଲା ଯାହାକି ଏହି ପୃଥିବୀରେ ଏହାକୁ ପ୍ରଦାନ କରାଯାଇଥିଲା, କିନ୍ତୁ ଆମେ ଚବିଶ ପ୍ରାଚୀନଙ୍କୁ ଦେଖିଲୁ। ପ୍ରାଚୀନମାନେ କୌଣସି ପ୍ରକାରେ ସେଠାରେ ପହଞ୍ଚିବାକୁ ଥିଲେ, ସେମାନେ ଉର୍ଦ୍ଧ୍ୱକୁ ନିଆଯାଇଥିଲେ ଆଉ ସେମାନେ ବିଶ୍ୱାସୀ ମଣ୍ଡଳୀକୁ ଉପସ୍ଥାପିତ କରନ୍ତି, ଯାହାକି ଏହି ସମୟରେ ସ୍ୱର୍ଗରେ ଖ୍ରୀଷ୍ଟଙ୍କ ସହିତ ରହିବ। ଏହିଠାରୁ ପ୍ରକାଶିତ ବାକ୍ୟରେ ମଣ୍ଡଳୀ ପୃଥିବୀ ଉପରେ ଆଦୌ ପ୍ରକାଶ କରାଯାଇ ନାହିଁ। ଏହି ପୁସ୍ତକର ଶେଷରେ ଏକ ଆମନ୍ତ୍ରଣ ରହିଅଛି ଯାହାକି ମଣ୍ଡଳୀଠାରୁ ଆସିଅଛି, କିନ୍ତୁ ତାହା ଏହି ଦିନକୁ ଦର୍ଶାଏ ଯେଉଁ ଦିନରେ ଆମ୍ଭେମାନେ ବସବାସ କରୁଅଛୁ। ଆପଣ ଏହି ପ୍ରକାଶିତ ବାକ୍ୟ ପୁସ୍ତକରେ ଏକ ଅନୁକ୍ରମିକ ଧାରାକୁ ଲକ୍ଷ୍ୟ କରିବାକୁ ପାରିବେ, ଆଉ ଆମେ ଭାବବାଣୀ ନିମନ୍ତେ ପିତରଙ୍କର ନିୟମକୁ ଅନୁସରଣ କରିବା ଆବଶ୍ୟକ। ଦ୍ୱିତୀୟ ପିତର ପ୍ରଥମ ପର୍ବର କୋଡ଼ିଏ ପଦରେ ଆମେ ଏହିପରି ପାଠ କରୁ, ପ୍ରଥମରେ ଏହା ଜ୍ଞାତବୁଅ ଯେ ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ। ତାହା ହେଉଛି, ଆପଣ କୌଣସି ଭାବବାଣୀକୁ ସେହି ଭାବବାଣୀ ଅନୁଯାୟୀ ଭାଷାନ୍ତର କରିବା ଉଚିତ ନୁହେଁ। ପ୍ରତ୍ୟେକ ଭାବବାଣୀ ଏକ ପଦ୍ଧତି ବା କାର୍ଯ୍ୟକ୍ରମର ଏକ ଅଂଶ ଭାବେ ପରିଲକ୍ଷିତ ହେବା ଉଚିତ ଓ ଏହା ଅନ୍ୟମାନଙ୍କ ସହିତ ଖାପ ଖାଇବା ଉଚିତ। ଆମେ ଯେତେବେଳେ ଛଅ ପର୍ବ ମଧ୍ୟକୁ ଆସୁ, ଅନେକ ଭୁଲି ଯାଆନ୍ତି ଯେ ଯୋହନ ଆମ୍ଭମାନଙ୍କୁ ପ୍ରକାଶିତ ବାକ୍ୟ ପୁସ୍ତକର ଏକ ଆନୁକ୍ରମିକ ବିଭାଗ ଆମମାନଙ୍କୁ ପ୍ରଦାନ କରିଅଛନ୍ତି ବୋଲି। ଯୋହନ ପ୍ରକାଶିତ ବାକ୍ୟ ପ୍ରଥମ ପର୍ବର 19 ପଦରେ କହନ୍ତି, ଅତଏବ ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ ସେହିସବୁ ଲିପିବଦ୍ଧ କର। ପ୍ରଥମତଃ ଯାହା ଯାହା ଦର୍ଶନ କଲ ସେହିସବୁ ଲିପିବଦ୍ଧ କର, ତାହା ଥିଲା ସେହି ପ୍ରଦୀପମାନଙ୍କ ମଧ୍ୟରେ ପ୍ରଧାନ ମହାଯାଜକ ହିସାବରେ ମହିମାନିତ ଖ୍ରୀଷ୍ଟଙ୍କର ମହିମାର ଦର୍ଶନ, ଯେଉଁଠାରେ ସେ ଏହି ପୃଥିବୀ ଉପରେ ପ୍ରଦୀପ ପ୍ରଜ୍ୱଳିତ କରି ରଖୁଅଛନ୍ତି। ଦ୍ୱିତୀୟରେ ଯାହା ଯାହା ବର୍ତ୍ତମାନ ଘଟୁଅଛି ସେହିସବୁ ଲିପିବଦ୍ଧ କର, ତାହା ଥିଲା ସପ୍ତମଣ୍ଡଳୀ, ଯାହାକି ପେଣ୍ଟିକଷ୍ଟ ଦିବସଠାରୁ ଆରମ୍ଭ କରି ମଣ୍ଡଳୀର ମଧ୍ୟାକାଶକୁ ନୀତ ହେବା ପର୍ଯ୍ୟନ୍ତ ପୃଥିବୀରେ ମଣ୍ଡଳୀର ସମ୍ପୂର୍ଣ୍ଣ ଇତିହାସକୁ ଓ ଅନୁଭୂତିକୁ ଉପସ୍ଥାପିତ କରେ। ତୃତୀୟରେ ଯାହା ଯାହା ଏହା ପରେ ଘଟିବ ସେହିସବୁ ଲିପିବଦ୍ଧ କର, ମଣ୍ଡଳୀର ପାର୍ଥିବ କାର୍ଯ୍ୟକାଳ 3 ପର୍ବରେ ପରିସମାପ୍ତି ଘଟିଥିଲା। ଯୋହନ 4 ପର୍ବର ଆରମ୍ଭରେ ଏହାପରେ ଏହି ଶବ୍ଦଟିକୁ 2 ଥର ବ୍ୟବହାର କରିଅଛନ୍ତି। ସେ ଏହା ସେହିମାନଙ୍କ ସୁବିଧା ନିମନ୍ତେ କଲେ ଯେଉଁମାନେ ପ୍ରକାଶିତ ବାକ୍ୟ ପୁସ୍ତକର ଐତିହାସିକ ଦୃଷ୍ଟିକୋଣକୁ ଧରି ରଖନ୍ତି। ତେଣୁକରି 4 ପର୍ବରୁ ଆରମ୍ଭ କରି ଯୋହନ ଆମ୍ଭମାନଙ୍କୁ ଯାହା ଯାହା ଏହା ପରେ ଘଟିବ, ଅର୍ଥାତ୍ ବିଶ୍ୱାସୀ ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ ହେବା ପରେ ଯାହା ଯାହା ଘଟିବ ସେହିସବୁ ଦେଖାଇଛନ୍ତି। 4 ଓ 5 ପର୍ବରେ ଆମ୍ଭେମାନେ ଯୋହନଙ୍କ ସହିତ ସ୍ୱର୍ଗରେ ଥିଲୁ। ପ୍ରଥମ ବିଷୟ ଯାହା ଆମେ ଦେଖିଲୁ ତାହା ଥିଲା ସିଂହାସନ, ଆଉ ପ୍ରଭୁ ଯୀଶୁ ସେଠାରେ ଥିଲେ। ସେ ହେଉଛନ୍ତି ଯିହୁଦା ଗୋଷ୍ଠୀର ସିଂହ, ଯିଏକି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଅଛନ୍ତି, ଯେପର୍ଯ୍ୟନ୍ତ ତାହାଙ୍କର ଶତ୍ରୁମାନେ ଏହି ପୃଥିବୀରେ ତାହାଙ୍କର ପାଦପୀଠ କରାଯାଇ ନାହାନ୍ତି। ସେ ମଧ୍ୟ ମେଷଶାବକ ଅଟନ୍ତି, ଆଉ ଆମେ ତାହାଙ୍କର ପ୍ରଥମ ଆଗମନରେ ଗୁରୁତ୍ୱାରୋପ କରାଯାଇଥିବାର ଲକ୍ଷ୍ୟ କରିଥିଲୁ। ସେ ହେଉଛନ୍ତି ମେଷଶାବକ କାରଣ ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ଜଣେ ଯିଏକି ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ ପୁସ୍ତକଟିକୁ ନେବା ନିମନ୍ତେ ସମର୍ଥ ଅଟନ୍ତି, ଯାହାକି ଏହି ପୃଥିବୀର କାର୍ଯ୍ୟ ହେତୁକ ଆଖ୍ୟା। ପ୍ରଭୁ ଯୀଶୁ ଯେ ହେଉଛନ୍ତି ଜଣେ ମାତ୍ର ବ୍ୟକ୍ତି ଯିଏକି ଏହି ପୃଥିବୀର ବିଚାର କରିବା ନିମନ୍ତେ ସମର୍ଥ ଅଟନ୍ତି, ତାହା କ'ଣ ଆପଣ ଜାଣନ୍ତି କି? ସେ କିଏ ଅଟନ୍ତି କେବଳ ସେତିହେତୁ ନୁହେଁ, କାରଣ ସେ ହେଉଛନ୍ତି ଈଶ୍ୱର ଯିଏକି ମାନବ ଶରୀରରେ ପ୍ରକାଶିତ ହେଲେ। ମାତ୍ର ସେ ମଧ୍ୟ ଯାହା ସାଧନ କରିଅଛନ୍ତି ସେଥିହେତୁ ସେ ଏହି ପୃଥିବୀକୁ ସୃଷ୍ଟି କଲେ, ଆଉ ତାହା ତାହାଙ୍କୁ ଏକ ଅଧିକାର ପ୍ରଦାନ କରେ। 4 ପର୍ବରେ ସେ ସୃଷ୍ଟିକର୍ତ୍ତା ଭାବେ ପୂଜା ପାଇଅଛନ୍ତି, ଓ 5 ପର୍ବରେ ସେ ଉଦ୍ଧାରକର୍ତ୍ତା ଭାବେ ପୂଜା ପାଇଅଛନ୍ତି। ସେ ହେଉଛନ୍ତି କେବଳ ମାତ୍ର ଜଣେ ଯିଏକି ଏହି ପୃଥିବୀର ବିଚାର କରିବା ନିମନ୍ତେ ଯୋଗ୍ୟ। ସେ ହେଉଛନ୍ତି କେବଳ ଜଣେ ଯିଏକି ଏହି ପୃଥିବୀକୁ ଶାସନ କରିବା ନିମନ୍ତେ ସମର୍ଥ। ଆଜି ଆପଣ କାହାକୁ ପ୍ରକୃତ ତଥା ନ୍ୟାୟବାନ ବିଚାରକର୍ତ୍ତା ବୋଲି ଭାବନ୍ତି? କିନ୍ତୁ ମୁଁ ଆପଣଙ୍କୁ କହିରଖେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି କେବଳ ଜଣେ ଯିଏକି ନ୍ୟାୟବାନ ତଥା ଧାର୍ମିକ ବିଚାରକର୍ତ୍ତା। ତାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ସେ କୌଣସି ଅନ୍ୟାୟକୁ ସମର୍ଥନ କରନ୍ତି ନାହିଁ, ସେ କୌଣସି ଅଧର୍ମ କରନ୍ତି ନାହିଁ, ସେ କୌଣସି ମିଥ୍ୟା କହନ୍ତି ନାହିଁ। ସେ ହେଉଛନ୍ତି ନିଷ୍ପାପ ଓ ନିଷ୍କଳଙ୍କ ପୁରୁଷ। ଯେପର୍ଯ୍ୟନ୍ତ ଜଣେ ନିଜକୁ ଖ୍ରୀଷ୍ଟଙ୍କ ଆଦର୍ଶରେ ଅନୁପ୍ରାଣିତ କରିନାହିଁ ଓ ସେ ତାହାଙ୍କ ମନରମତ ହୋଇପାରିନାହିଁ ଓ ତାହାଙ୍କ ସମ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ନିଜର ଦକ୍ଷତାରେ ବା ଶକ୍ତିରେ ବିଚାର କରିବାର ସ୍ଥିତିରେ ପହଞ୍ଚିପାରିନାହିଁ। ଯେକୌଣସି ବ୍ୟକ୍ତି ଯିଏକି ବିଚାରକର୍ତ୍ତା ହୋଇଅଛି ମାତ୍ର ସେ ଯଦି ଈଶ୍ୱରଙ୍କ ଆଡ଼କୁ ଦୃଷ୍ଟି ନ କରେ ତାହେଲେ ସେ ସେହି ଆସନରେ ବସି ବିଚାର କରିବା ନିମନ୍ତେ ଯୋଗ୍ୟ ନୁହେଁ। ଆଜି ଏହି ଜଗତରେ ଯେଉଁ ସମସ୍ତ ଅନ୍ୟାୟ ତଥା ଅଧର୍ମ ପରିଲକ୍ଷିତ ହେଉଅଛି ତାହା କେବଳ ଈଶ୍ୱରଙ୍କୁ ଭୟ ନ କରି ଅନ୍ୟାୟକୁ ସମର୍ଥନ କରୁଥିବା କେତେକ ସ୍ୱାର୍ଥନ୍ୱେଷୀ ବିଚାରକର୍ତ୍ତାମାନଙ୍କ ହେତୁ ଘଟୁଅଛି, ଯେଉଁମାନେ ଅନ୍ୟର ବିଚାର କରିବାର ଦାୟିତ୍ୱରେ ଅଛନ୍ତି। କିନ୍ତୁ ଦୁଃଖର ବିଷୟ, ସେମାନେ ନିଜେ ନିଜର ବିଚାର କରିବା ନିମନ୍ତେ ଓ ନିଜର ଜୀବନକୁ ସମୀକ୍ଷା କରିବା ନିମନ୍ତେ ଓ ନିଜର ଦୋଷ ଦୁର୍ବଳତାକୁ ଦେଖିବା ନିମନ୍ତେ ଅଯୋଗ୍ୟ ତଥା ଅସମର୍ଥ। କିନ୍ତୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି କେବଳ ଜଣେ ବ୍ୟକ୍ତି ଯିଏକି ଏହି ପୃଥିବୀର ବିଚାର କରିବା ନିମନ୍ତେ ସମର୍ଥ। ତାହା ହିଁ ହେଉଛି ଛବି, ଯାହାକି ପାଞ୍ଚ ପର୍ବରେ ଶେଷ ଭାଗରେ ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଅଛି। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ସେହି ବିଚାରକର୍ତ୍ତାଙ୍କୁ ଭୟ କରୁ କି? ଯଦି ଆମେ ତାହାଙ୍କୁ ଭୟ ନ କରୁ ତାହେଲେ ଆମେ କେବେ ହେଲେ ଅନ୍ୟାୟ ତଥା ପାପ କରିବାକୁ ଭୟ କରିବା ନାହିଁ। ଈଶ୍ୱର ଭୟ ହିଁ ଆମ୍ଭମାନଙ୍କୁ ଅନ୍ୟାୟ ଓ ଅଧର୍ମ ତଥା ପାପ କରିବାରୁ ଆମ୍ଭମାନଙ୍କୁ ବଞ୍ଚିତ କରେ। ବିଶେଷରେ ଯେଉଁମାନେ ଆଜି ବିଚାରକ ଭାବେ ବିଚାରାସନରେ ବସିଅଛନ୍ତି ସେମାନଙ୍କ ମଧ୍ୟରେ ଯଦି ଈଶ୍ୱରଙ୍କ ପ୍ରତି ଭୟ ନଥାଏ ଓ ସେମାନେ ଯଦି ଯଥାର୍ଥ ବିଚାର ନ କରନ୍ତି ତାହେଲେ ସେମାନଙ୍କର ବିଚାର ବଡ଼ ଭୟଙ୍କର ହେବ। ପ୍ରିୟ ବନ୍ଧୁ, ଆଜି ଏହି ଜଗତକୁ ଯଦି ଆପଣ ଦୃଷ୍ଟିପାତ କରିବେ, ଏହି ଜଗତ ପାପରେ ପରିପୂର୍ଣ୍ଣ, ଅନ୍ୟାୟ ଅଧର୍ମ ଅସତ୍ୟରେ ପରିପୂର୍ଣ୍ଣ, ଆଉ ସେଥିନିମନ୍ତେ ଉପଯୁକ୍ତ ବିଚାର ମଧ୍ୟ କରାଯାଇପାରୁନାହିଁ। ତେଣୁକରି ଅଧର୍ମର ମାତ୍ରା ବେଳକୁ ବେଳ ବଢ଼ି ବଢ଼ି ଯାଉଛି, କାରଣ ଯେ ଅଧର୍ମ କରେ ତା ପ୍ରତି ଉପଯୁକ୍ତ ନ୍ୟାୟ ବିଚାର ଦିଆଯାଇପାରେ ନାହିଁ, ଆଉ ଯେ ନ୍ୟାୟରେ ଆଚରଣ କରେ ତାହା ପାଇଁ ଅନେକ ପ୍ରକାର ବାଧା ବିଘ୍ନ ପ୍ରତିବନ୍ଧକ ରହିଅଛି। ପ୍ରିୟ ବନ୍ଧୁ, ଆଜି ଯଦି ପ୍ରଭୁ ଆପଣଙ୍କୁ ଏକ ବିଚାରାସନରେ ବସାଇଅଛନ୍ତି ତାହେଲେ ନ୍ୟାୟ ବିଚାର ରକ୍ଷା କରନ୍ତୁ। ପ୍ରଭୁ ଯଦି ଆପଣଙ୍କୁ ଏକ ଉଚ୍ଚ ପଦବୀରେ ରଖିଛନ୍ତି ସେଠାରେ ମଧ୍ୟ ନ୍ୟାୟ ରକ୍ଷା କରନ୍ତୁ। ଆଜି ଯଦି ପ୍ରଭୁ ଆପଣଙ୍କୁ ଏକ ମଣ୍ଡଳୀର ଦାୟିତ୍ୱରେ ରଖିଛନ୍ତି ସେଠାରେ ମଧ୍ୟ ନ୍ୟାୟ ରକ୍ଷା କରନ୍ତୁ, ସତ୍ୟତା ରକ୍ଷା କରନ୍ତୁ। ଆଜି ଯଦି ପ୍ରଭୁ ଆପଣଙ୍କୁ ଏକ ଶାସକ ଭାବରେ ରଖିଅଛନ୍ତି ତାହେଲେ ଆପଣ ନ୍ୟାୟ ବିଚାର ରକ୍ଷା କରନ୍ତୁ, ତଦ୍ୱାରା ଅନ୍ୟାୟକୁ ରୋକାଯାଇପାରିବ। ଆଉ ବିଶେଷରେ ପ୍ରତ୍ୟେକ ବ୍ୟକ୍ତିବିଶେଷ ଯଦି ନିଜେ ସଚେତନ ନୁହନ୍ତି ତାହେଲେ କେବେ ହେଲେ ଏହି ଜଗତରେ ନ୍ୟାୟ ବା ସତ୍ୟତା ପରିଲକ୍ଷିତ ହେବ ନାହିଁ। କିନ୍ତୁ ଆମେ ଦେଖୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଏକମାତ୍ର ଜଗତର ଉଦ୍ଧାରକର୍ତ୍ତା, କେବଳ ସେତିକି ନୁହେଁ, ସେ ହେଉଛନ୍ତି ନ୍ୟାୟବାନ ବିଚାରକର୍ତ୍ତା, ଯିଏକି ଏହି ଜଗତର ବିଚାର କରିବା ନିମନ୍ତେ ଆଗମନ କରୁଅଛନ୍ତି, ଆଉ ସେ ନ୍ୟାୟରେ ଓ ଧର୍ମରେ ଜଗତରେ ବିଚାର କରିବେ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣଙ୍କ ଜୀବନରେ ଈଶ୍ୱରଙ୍କ ପ୍ରତି ଭୟ ରହିଛି ତାହେଲେ ଆପଣ ନିଶ୍ଚିତ ଭାବରେ ନ୍ୟାୟ ବିଚାର ରକ୍ଷା କରିପାରିବେ, ଆଉ ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି ନାହିଁ ସେମାନଙ୍କ ଜୀବନରେ ସେମାନେ ଅନ୍ୟାୟ କରିବାକୁ ଭୟ କରିବେ ନାହିଁ କି ପାପ କରିବାକୁ ମଧ୍ୟ ଭୟ କରିବେ ନାହିଁ। ଆପଣ ଅନ୍ୟକୁ ଦେଖନ୍ତୁ ନାହିଁ, ମାତ୍ର ନିଜର ଜୀବନକୁ ଦେଖନ୍ତୁ। ପ୍ରଥମେ ନିଜର ଜୀବନକୁ ସମୀକ୍ଷା କରନ୍ତୁ ଯେ ପ୍ରକୃତରେ ମୁଁ କ'ଣ ନ୍ୟାୟ ବିଚାର କରିପାରୁଛି। ତେଣୁ ଆସୁ ସେ ଈଶ୍ୱରଙ୍କୁ ଭୟ କରି ଓ ଖ୍ରୀଷ୍ଟ ଯୀଶୁଙ୍କୁ ଆମର ଶ୍ରେଷ୍ଠ ବିଚାରକର୍ତ୍ତା ଭାବେ ଗ୍ରହଣ କରି ତାହାଙ୍କର ଆଦେଶକୁ ପାଳନ କରିବା ନିମନ୍ତେ ଚେଷ୍ଟିତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ଈଶ୍ୱର ଭୟରେ ଜୀବନ ଦାନ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু।
আপন যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি, তাহলে তুরন্ত আমসহিত যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখন্তু, odia.ttb@radio882.com। তেবে আজি পাই বিদায় দিওন্তু, নমস্কার।
বয়া মন।